ആകാശവാണി ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଉତ୍ତରାଖଣ୍ଡର ସର୍ବାଙ୍ଗୀନ ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁଁ ମାନବ ବିକାଶ ସୂଚକାଙ୍କରେ ପରିବର୍ତ୍ତନ ଘଟିଛି କହିଲେ ରାଷ୍ଟ୍ରପତି। ଭାରତ ଏବେ ପ୍ରଯୁକ୍ତି ବିଦ୍ୟାର ଉପଭୋକ୍ତା ନୁହେଁ, ବରଂ ପ୍ରମୁଖ ଭାଗିଦାର ପାଲଟିଛି କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ବୁଲାକୁକୁର ସମ୍ପର୍କିତ ମାମଲାରେ ଆସନ୍ତା 7 ତାରିଖରେ ରାୟ ପ୍ରକାଶ ପାଇବା ସମ୍ଭାବନା ଏବଂ ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନିମନ୍ତେ ପ୍ରଚାର କାର୍ଯ୍ୟ ଜୋରଦାର। ଉତ୍ତରାଖଣ୍ଡର ସର୍ବାଙ୍ଗୀନ ବିକାଶ ନିମନ୍ତେ ନିଆଯାଉଥିବା ପଦକ୍ଷେପ ଯୋଗୁଁ ରାଜ୍ୟର ମାନବ ବିକାଶ ସୂଚକାଙ୍କରେ ପରିବର୍ତ୍ତନ ଘଟିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ଉତ୍ତରାଖଣ୍ଡ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରି ରାଜ୍ୟରେ ସାକ୍ଷରତା ହାର ବୃଦ୍ଧି ଏବଂ ନାରୀ ଶିକ୍ଷାର ବିକାଶ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ନେଇ ଶ୍ରୀମତୀ ମୁର୍ମୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଇତିମଧ୍ୟରେ ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ ପାଇବା ସହ ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଗତ 25 ବର୍ଷ ମଧ୍ୟରେ ଉତ୍ତରାଖଣ୍ଡର ଜନସାଧାରଣ ବିକାଶର ପ୍ରଭାବଶାଳୀ ଲକ୍ଷ୍ୟ ହାସଲ କରିଛନ୍ତି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି।
ବହୁତ ପ୍ରସନ୍ନତା କି ବାତ ହେ କି ବିଗତ 25 ବର୍ଷ କି ଯାତ୍ରା କେ ଦ୍ୱାରା ଉତ୍ତରାଖଣ୍ଡ କେ ଲୋକନେ ବିକାଶ କେ ପ୍ରଭାବଶାଳୀ ଲକ୍ଷ୍ୟ ହାସିଲ କି। ପର୍ଯ୍ୟାବରଣ, ଓଡ଼ିଆ, ପର୍ଯ୍ୟଟନ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କେ କ୍ଷେତ୍ର ମେ ରାଜ୍ୟ ସରାହନୀୟ ପ୍ରଗତି କି। ଡିଜିଟାଲ ଓ ଫିଜିକାଲ କନେକ୍ଟିଭିଟି ତଥା ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ କେ କ୍ଷେତ୍ର ମେ ଭି ବିକାଶ ହୁଆ ହେ।
ପବିତ୍ର ଉତ୍ତରାଖଣ୍ଡ ଭୂମିରୁ ଆଧ୍ୟାତ୍ମିକତା ଏବଂ ବୀରତ୍ୱର ପ୍ଲାବନ ଘଟିଆସିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ଭୂମି ବହୁ ସାଧୁସନ୍ଥଙ୍କ ସାଧନାର କ୍ଷେତ୍ର ରହିଆସିଛି। କୁମାଓ ଓ କୁରୁୱାଲ ରେଜିମେଣ୍ଟ ରାଜ୍ୟର ବୀରତ୍ୱର ପ୍ରତୀକ ବହନ କରେ ଏବଂ ଭାରତୀୟ ସେନାରେ ଯୋଗ ଦେବା ଲାଗି ଯୁବକମାନେ ଉତ୍ସାହ ଦେଖାଇବା ସହ ମାତୃଭୂମିକୁ ରକ୍ଷା କରିବା ଲାଗି ଆଗେଇ ଆସୁଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ସେହିପରି ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଲାଗି ଉତ୍ତରାଖଣ୍ଡର ବହୁ ଜନନାୟକଙ୍କ ଅବଦାନ ଅବିସ୍ମରଣୀୟ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି।
ଉମାନ ରେଜିମେଣ୍ଟ ତଥା ଗରୁୱାଲ ରେଜିମେଣ୍ଟ କେ ନାମ ସେ ହି ଏହା କି ସରିୟ ପରମ୍ପରା କା ପରିଚୟ ମିଲ୍ତା। यहाँ के युवाओं में भारतीयों सेवा में सेवा करके मातृभूमि की रक्षा करने के प्रति उत्साह दिखाई देती है।
ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜିଠାରୁ 2 ଦିନିଆ କେରଳ ଗସ୍ତରେ ଯାଇ ଥିରୁଅନନ୍ତପୁରମ୍ଠାରେ ପହଞ୍ଚିବେ। ଦାୟିତ୍ୱ ଗ୍ରହଣ କରିବା ପରେ ଉପରାଷ୍ଟ୍ରପତିଙ୍କର ଏହା ପ୍ରଥମ କେରଳ ଗସ୍ତ। ଏହି ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ କୋଲ୍ଲାମସ୍ଥିତ ଫାତିମା ମାତା ନ୍ୟାସନାଲ୍ କଲେଜର ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। କୋଲ୍ଲାମଠାରେ ଭାରତୀୟ କତା ରପ୍ତାନୀ ସଂଘର ସଦସ୍ୟମାନଙ୍କ ସହ ଉପରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଥିରୁଅନନ୍ତପୁରମ୍ସ୍ଥିତ ଶ୍ରୀ ଚିତ୍ରା ତିରୁନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ମେଡିକାଲ୍ ସାଇନ୍ସ ଏବଂ ଟେକ୍ନୋଲୋଜି ପ୍ରତିଷ୍ଠାନ ଆସନ୍ତାକାଲି ଉପରାଷ୍ଟ୍ରପତି ପରିଦର୍ଶନ କରିବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଦେଶ ଏବେ ପ୍ରଯୁକ୍ତି ବିଦ୍ୟାର ଏକ ଉପଭୋକ୍ତା ହୋଇ ରହିନାହିଁ, ବରଂ ପ୍ରଯୁକ୍ତି ବିଦ୍ୟାର ଏକ ପ୍ରମୁଖ ଦେଶ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ନବସୃଜନ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ନବସୃଜନ କ୍ଷେତ୍ରରେ ନୂତନ ଇକୋସିଷ୍ଟମ୍ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗବେଷଣାର ସହଜତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ସେ କହିଛନ୍ତି, ଦେଶରେ ବିଶ୍ୱର ସବୁଠାରୁ ସଫଳତମ ଡିଜିଟାଲ ଭିତ୍ତିଭୂମି ଉପଲବ୍ଧ ହେଉଛି।
अनुसंधान नेशनल रिसर्च फाउंडेशन बनाया है ताकि हमारी यूनिवर्सिटीज में रिसर्च और इनोवेशन को स्केल अप किया जा सके। इसके साथ साथ हमने रिसर्च डेवलपमेंट इनोवेशन स्कीम भी शुरू की है और इसके लिए 1,00,000,000,000 रुपये की राशि तय की गई है। हमारा प्रयास है कि प्राइवेट सेक्टर में भी रिसर्च एंड डेवलपमेंट को बढ़ावा मिले। पहली बार हाई रिस्क और हाई इम्पैक्ट प्रोजेक्ट के लिए कैपिटल भी उपलब्ध कराई जा रही है।
ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଭାରତ ସବୁଜ ହାଇଡ୍ରୋଜେନ୍, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ଗଭୀର ସାମୁଦ୍ରିକ ଏବଂ ଜଟିଳ ଖଣିଜ ପଦାର୍ଥ କ୍ଷେତ୍ରରେ ଗବେଷଣାକୁ ଗୁରୁତ୍ୱ ଦେଉଛନ୍ତି। ସେ କହିଛନ୍ତି, ଏକବିଂଶ ଶତାବ୍ଦୀ ଅଭୂତପୂର୍ବ ପରିବର୍ତ୍ତନର ସମୟ ଭାବେ ଉଭା ହୋଇଛି, ଯେତେବେଳେ ସାରା ବିଶ୍ୱ ଭାରତର ପରିବର୍ତ୍ତନକୁ ଗ୍ରହଣ କରିଛି ଏବଂ ଅନୁକରଣ ମଧ୍ୟ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସର୍ବୋଚ୍ଚ ନ୍ୟାୟାଳୟ ଦେଶରେ ବୁଲା କୁକୁର ସମ୍ପର୍କିତ ମାମଲାରେ ଚଳିତ ମାସ 7 ତାରିଖରେ ରାୟ ଶୁଣାଇବାର ସମ୍ଭାବନା ରହିଛି। ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ, ସନ୍ଦୀପ ମେହେଟା ଏବଂ ଏନ୍ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଅନେକଗୁଡ଼ିଏ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନେ ଖଣ୍ଡପୀଠରେ ଉପସ୍ଥିତ ଥିଲେ। ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନାକୁ ଛାଡ଼ି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ନ୍ୟାୟାଳୟଙ୍କ ନିକଟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ଅଗଷ୍ଟ ମାସ 22 ତାରିଖରେ ସତ୍ୟପାଠ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ତାହା କାହିଁକି ଦାଖଲ କରାଯାଇ ନାହିଁ ସେ ସମ୍ପର୍କରେ ବିବରଣୀ ପ୍ରଦାନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏ ସମ୍ପର୍କରେ ସରକାରୀ ଓକିଲ ତୁଷାର ମେହେତା ଖଣ୍ଡପୀଠକୁ ଜଣାଇଛନ୍ତି ଯେ ଅନେକଗୁଡ଼ିଏ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ବୁଲା କୁକୁର ମାମଲାରେ ସତ୍ୟପାଠ ଦାଖଲ କରିସାରିଛନ୍ତି। ନ୍ୟାୟାଳୟ କହିଛନ୍ତି ଭାରତୀୟ ପଶୁ ସମ୍ପଦ ବିକାଶ ବୋର୍ଡ ମଧ୍ୟ ଏଥିରେ ଏକ ପକ୍ଷ ରହିବା ଆବଶ୍ୟକ। ଅନ୍ୟପକ୍ଷରେ ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇଥିବା ଆବେଦନକାରୀଙ୍କୁ ମଧ୍ୟ ଏହି ମାମଲାରେ ପକ୍ଷଭୁକ୍ତ ହେବା ଲାଗି ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ନିମନ୍ତେ ଦିନ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ଜୋର ଧରିଛି। ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକ ଏବଂ ବରିଷ୍ଠ ନେତାମାନେ ସାଧାରଣ ସଭା ସମାବେଶ ଜରିଆରେ ଭୋଟରମାନଙ୍କୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବା ଲାଗି ପ୍ରଚାର କରୁଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏବଂ ମହାମେଣ୍ଟର ତୁଙ୍ଗ ନେତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ ଘନ ସଭା ଓ ର୍ୟାଲିମାନ କରୁଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ଆସନ୍ତାକାଲି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଏହି ପର୍ଯ୍ୟାୟରେ ଆସନ୍ତା 6 ତାରିଖରେ 18 ଜିଲ୍ଲାର 121 ବିଧାନସଭା ଆସନ ନିମନ୍ତେ ଭୋଟ୍ ଗ୍ରହଣ ହେବ। ଅନ୍ୟପକ୍ଷରେ 122 ବିଧାନସଭା ଆସନ ଲାଗି ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରଚାର କାର୍ଯ୍ୟ କରାଯାଉଛି। ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଭାଗଲପୁରରେ ତାଙ୍କ ନେତୃତ୍ୱରେ ବିହାର ବିକାଶ ପଥରେ ଆଗେଇ ଚାଲିଛି ବୋଲି କହିଛନ୍ତି। ସେ କହିଛନ୍ତି ବିହାରର ବହୁବିଧ ବିକାଶ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେ କହିଛନ୍ତି ଯଦି ଏନ୍ଡିଏ କ୍ଷମତାକୁ ଆସେ ତେବେ ବିହାରର ବିକାଶ ଦ୍ରୁତଗତିରେ ହୋଇପାରିବ। ଅନ୍ୟପକ୍ଷରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଭୋଜପୁରରେ ଏକ ନିର୍ବାଚନୀ ସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି ମେଣ୍ଟ ପକ୍ଷରୁ ଜାରି କରାଯାଇଥିବା ସଂକଳ୍ପ ପତ୍ରକୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରାଯିବ। ଇତିମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, କଂଗ୍ରେସର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧି, ଏଆଇଏମ୍ଆଇଏମ୍ର ମୁଖ୍ୟ ଅସାଉଦ୍ଦିନ ଓୱେସି ପ୍ରମୁଖ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ଏନ୍ଡିଏ ଏବଂ ମହାମେଣ୍ଟର ପ୍ରାର୍ଥୀମାନେ ପରସ୍କରକୁ ସମାଲୋଚନା କରି ଭୋଟରମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଆଜି ଦରଭଙ୍ଗାରେ ଏକ ସମାବେଶକୁ ସମ୍ବୋଧିତ କରି ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କାଶ୍ମୀରକୁ ଆତଙ୍କବାଦରୁ ମୁକ୍ତି ଦେବା ଲାଗି ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ କଠିନ ପରିଶ୍ରମ କରିଛନ୍ତି। ଅନ୍ୟପକ୍ଷରେ ପାଟନାରେ ଏଲ୍ଜେପି ରାମବିଳାସର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନ କହିଛନ୍ତି ଗତ 11 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର 25 କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ପାଟନାଠାରେ ମହାମେଣ୍ଟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ କହିଛନ୍ତି ନୀତିଶ କୁମାରଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବା ଲାଗି ଏନ୍ଡିଏ ପ୍ରସ୍ତୁତ ଥିବା ଭଳି ଜଣାପଡ଼ୁ ନାହିଁ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30ରେ ଗତ ପହିଲାରୁ ଲାଗୁ ହୋଇଥିବା ବ୍ୟାଙ୍କିଙ୍ଗ୍ ସଂଶୋଧନ ଆଇନ 2025 ଉପରେ ଆଲୋଚନାର ପ୍ରଚାର କରାଯିବ। ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ଆଣ୍ଡ ଫାଇନାନ୍ସର ଆଞ୍ଚଳିକ ମୁଖ୍ୟ ତଥା ପୂର୍ବତନ ବରିଷ୍ଠ ବ୍ୟାଙ୍କିଙ୍ଗ୍ ବୃତ୍ତିଗତ ପ୍ରଫେସର ଡକ୍ଟର ନରିନ୍ଦର କୁମାର ଭାସିନ୍ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117-2331-4441-0481 ନମ୍ବରକୁ ଡାଏଲ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 92890-940-99 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ତାମିଲନାଡୁ ଓ କରାଇକାଲର 35 ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କାର ନୌବାହିନୀ ଗିରଫ କରିଛି। ଆନ୍ତର୍ଜାତିକ ଜଳସୀମା ଅତିକ୍ରମ କରିବା ଅଭିଯୋଗରେ ଶ୍ରୀଲଙ୍କା ନୌବାହିନୀ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ସେମାନଙ୍କୁ ପଚରାଉଚରା ପାଇଁ ଜାଫ୍ନା ମତ୍ସ୍ୟ କାର୍ଯ୍ୟାଳୟର ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ଦିଆଯାଇଛି। ଉତ୍ତରାଖଣ୍ଡର ସର୍ବାଙ୍ଗୀନ ବିକାଶ ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ଯୋଗୁଁ ମାନବ ବିକାଶ ସୂଚକାଙ୍କରେ ପରିବର୍ତ୍ତନ ଘଟିଛି କହିଲେ ରାଷ୍ଟ୍ରପତି। ଭାରତ ଏବେ ପ୍ରଯୁକ୍ତି ବିଦ୍ୟାର ଉପଭୋକ୍ତା ନୁହେଁ ବରଂ ପ୍ରମୁଖ ଭାଗିଦାର ପାଲଟିଛି କହିଛନ୍ତି ପ୍ରଧାନମନ୍ତ୍ରୀ। ଦେଶରେ ବୁଲାକୁକୁର ସମ୍ପର୍କିତ ମାମଲାରେ ଆସନ୍ତା 7 ତାରିଖରେ ରାୟ ପ୍ରକାଶ ପାଇବା ସମ୍ଭାବନା ଏବଂ ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ନିମନ୍ତେ ପ୍ରଚାର କାର୍ଯ୍ୟ ଜୋରଦାର। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।